ନାଟା ତାହେଲେ ମିନା
ସାର
ଭଲ ନାଚିଲ
ଆପଣଙ୍କର ଆଶୀର୍ବାଦ ସାର
ଯେମିତି ଗୋଟେ ଏଞ୍ଜେଲ ଏତେ ସିନେମା ଦେଖୁଛ ମୁଁ ଏଠିକି କାହିଁକି କଣ ପାଇଁ ଆସିଛି କିଛି ବୁଝିପାରୁନ
ନାଇଁ ସାର
ତାହେଲେ ମୁଁ କହିବି ମୋର ଗୋଟେ ବଦଗୁଣ ମୁଁ ସତ କଥା ହିଁ କହିଥାଏ
କଣ ସାର
ଆଉ ସେ ସତ କଥାଟି ହେଲା ଆଇ ଲଭ୍ ୟୁ ମାନେ ମୁଁ ତୁମକୁ ଭଲ ପାଏ
DJ HRK
DJ HRK.